आकाशवाणी। संवाद पढ़ुछन्ति सुभाष चंद्र शतपथी। मुख्य संवाद, देशव्यापी आज अनुष्ठित होइथिबा स्वच्छता महाअभियान को सफल कले समाजर विभिन्न वर्गर जनसाधारण। आजर महाअभियान में सामिल हो प्रधानमंत्री कहिछन्ति एहा उभय स्वच्छता एवं सुस्थ भारतर प्रतिफलन। प्रधानमंत्री आज तेलंगाना गस्तरे जाई विभिन्न विकासमूलक प्रकल्पर लोकार्पण और भित्तिप्रस्तर स्थापन करिछन्ति। ऑनलाइन खेल, जुआ, क्यासिनो, घोड़ा दौड़ एवं लॉटरी आदि उपरे आज 28% जीएसटी लागू होइछि। एशिय क्रीड़ा प्रतियोगिता रे आउ 2 स्वर्ण पदक सह भारतर मोट पदक संख्या 45 को वृद्धि पाइछि। प्रधानमंत्री नरेन्द्र मोदी आह्वान क्रमे आज देशव्यापी अनुष्ठित होइतिबा स्वच्छता महाअभियान 1 तारीख 1 घंटा 1 सात जनसाधारण अंशग्रहण कर सफल कर। अवसर में प्रधानमंत्री निजे आज महाअभियान में सामिल होती। ए संपर्कित एक भिडियो सामाजिक गणमाध्यम एक्स माध्यम पोस्ट कर फिटनेस प्रोत्साहक अंकित बायान पुरिया मिशि स्वच्छता अभियान में सामिल होता संपर्क में सूचना देते। से कहिछन्ति आज समग्र देश स्वच्छता उपरे गुरुत्व दे कार्य करुथवा बेले मुँ एवं अंकित उभय समान कार्य करुछो। एहा उभय स्वच्छता एवं सुस्थ भारतर प्रतिफलन बोली प्रधानमंत्री उल्लेख करिछन्ति। प्रधानमंत्री आह्वान क्रमे समाजर विभिन्न वर्गर व्यक्ति आज एहि स्वच्छता अभियान में सामिल हो विभिन्न पर्यटन क्षेत्र, पूजास्थली, पुष्करिणी, रेलपथ संलग्न अंचल, विभिन्न बजार स्थानगुड़िक परिष्कार परिच्छन्न करिछन्ति। सेहिभली बीजेपी राष्ट्रीय अध्यक्ष जेपी नड्डा, केन्द्रमंत्री धर्मेन्द्र प्रधान, डॉ जितेन्द्र सिंह, हरदीप सिंह पुरी, मीनाक्षी लेखी, राजीव चंद्रशेखरों समेत विभिन्न नेतृवृंद आज जातीय राजधानी अंचल स्वच्छता अभियान में भाग नहीं विभिन्न गुरुत्वपूर्ण स्थान परिष्कार करिछन्ति। जातिर जनक महात्मा गांधी आसंताकाली जन्मवार्षिकीर अव्यवहित पूर्वर आज 1 घंटापाई स्वच्छता निमन्ते श्रमदान करने को श्री मोदी जनसाधारण को निवेदन करिथिले। स्वच्छ भारत अर्बानर एक पोस्ट को सामाजिक गणमाध्यम एक्स माध्यम शेयर कर श्री मोदी अक्टोबर 1 पूर्वाह्न 10 एक गुरुत्वपूर्ण स्वच्छता अभियान एकत्रित होगा लगी आह्वान देते। एक स्वच्छ भारत समस्त दायित्व एवं प्रत्येक दायित्वर मूल्य रही। स्वच्छ भविष्यतर आरंभ लगे एक महान प्रयास समस्त नागरिक सामिल होगा से आह्वान देते। याछड़ा गतमास आकाशवाणी मन की बात कार्यक्रम में प्रधानमंत्री स्वच्छता ही सेवा अभियान गुरुत्व उपरे आलोकपात करते। आज महाअभियान अधीन श्रमदान करने लगे देशर ग्रामांचल और सहरांचल 1,40,000 ऊर्ध स्थान को चिन्हट कर प्राय 1,00,000 घर अंचल श्रमदान करने लगे अनेकगुड़े घर कल्याण संस्था स्वेच्छाकृत भाव सम्मति प्रदान कर। प्रधानमंत्री आह्वान क्रमे भारतीय पदातिक बाहिनी, नौसेना और वायुसेनार जवान माने विभिन्न स्थान में साधारण नागरिकों सह स्वच्छता अभियान में सामिल होते। स्वच्छता ही सेवा अवसर में मुंबईर जुहू समुद्रकूल में खदी और ग्रामोद्योग आयोग पक्ष एक स्वच्छता कार्यक्रम आयोजन कर केन्द्रमंत्री नारायण राणे मुख्य अतिथि भाव जोग देते। यह अवसर उद्बोधन दे श्री राणे कहिछन्ति स्वच्छता कार्यक्रम महात्मा गांधी चिंताधारा सह जड़ित। यह कार्यक्रम जनसाधारण को सेमानकर उत्तरदायित्व संपर्क में शिक्षा देवासह परिवेश को सुस्थ रखियो बोली से कहिछन्ति। प्रधानमंत्री नरेन्द्र मोदी आज तेलंगाना गस्तरे जाइथिया बेले एक जातीय हळदी बोर्ड गठन पई घोषणा करिछन्ति। एही बोर्ड हळदी चाषी मानकु सबु प्रकार सहायता प्रदान करियो बोली से कहिछन्ति। मुलुगठारे सम्माका सराका केन्द्रीय आदिवासी विश्वविद्यालय स्थापन पर 900 कोटी टंका खर्च करने को प्रधानमंत्री घोषणा कर। हैदराबाद में पहुंचा पर प्रधानमंत्री 13,500 कोटी टंका विभिन्न उन्नयनमूलक प्रकल्पर शिलान्यास और लोकार्पण कर। ଏହି ପ୍ରକଳ୍ପଗୁଡ଼ିକ ସଡ଼କପଥ ରେଳପଥ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ କରାଯିବ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କର ଜୀବନଧାରଣର ମାନରେ ଉନ୍ନତି ଘଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ମେହବୁବ୍ନଗରରେ ପହଞ୍ଚିବା ପରେ 505 କୋଟି ଟଙ୍କା ବ୍ୟୟରେ ନିର୍ମିତ ମୁନିରାବାଦ ମେହବୁବ୍ନଗର ସେକ୍ସନ୍ର ଜଲକର କ୍ରିଷ୍ଣା ଯୋଗାଯୋଗ ପଥକୁ ଲୋକାର୍ପଣ କରିଛନ୍ତି। ଏହି ରେଳପଥ ଦ୍ୱାରା ହାଇଦ୍ରାବାଦ ଏବଂ ଗୋଆ ମଧ୍ୟରେ ଦୂରତ୍ୱ 102 କିଲୋମିଟର ହ୍ରାସ ପାଇବ। ସେହିଭଳି କୁଚିଗୁଡ଼ା ରାଇଚୁର କୁଚିଗୁଡ଼ା ଡେମୁ ଟ୍ରେନ୍ ଚଳାଇବାକୁ ମଧ୍ୟ ସେ ଶୁଭାରମ୍ଭ କରିଛନ୍ତି। ସୁରିଆପେଟ ଖମାମ ମଧ୍ୟରେ 4 ଲେନ୍ ବିଶିଷ୍ଟ ରାଜପଥକୁ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 2,457 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ 6,400 କୋଟି ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପ ପାଇଁ ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏସ୍ପିସିଏଲ୍ ଦ୍ୱାରା 2,661 କୋଟି ଟଙ୍କା ବ୍ୟୟରେ ନିର୍ମିତ ହସନ ଚର୍ଚ୍ଚାପାଲି ଏଲ୍ପିଜି ପାଇପ୍ଲାଇନ୍କୁ ଲୋକାର୍ପଣ କରିଛନ୍ତି। ଏହାଦ୍ୱାରା 37 ଲକ୍ଷ ଲୋକ ଏଲ୍ପିଜି ଗ୍ୟାସ୍ ସଂଯୋଗ ପାଇପାରିବେ। କ୍ରିଷ୍ଣାପଟନମ୍ଠାରେ ମଲ୍ଟି ପ୍ରଡକ୍ଟ ପାଇପ୍ଲାଇନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ରକଳ୍ପ ପାଇଁ 1,932 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର 4ଟି ନୂତନ ଅଟ୍ଟାଳିକାକୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କିଶନ ରେଡ୍ଡୀ କହିଛନ୍ତି କେନ୍ଦ୍ର ସରକାର ତେଲେଙ୍ଗାନା ରାଜ୍ୟରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ପାଇଁ ପ୍ରାୟ 9 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତେଲେଙ୍ଗାନା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପାଲାମୁର ପ୍ରଜା ଗର୍ଜନ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ବିଆର୍ଏସ୍ ସରକାର ବିଭିନ୍ନ କୃଷକ ଯୋଜନା ଓ ଜଳସେଚନ କାର୍ଯ୍ୟକ୍ରମରେ ଅନିୟମିତତା କରିବା ସହ ଦୁର୍ନୀତିରେ ଲିପ୍ତ ରହିଛି ବୋଲି ଅଭିଯୋଗ କରିଛନ୍ତି। ତେଲେଙ୍ଗାନା ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କେନ୍ଦ୍ର ସରକାର 10,000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସେ କହିଛନ୍ତି। ମହିଳାମାନଙ୍କ ଉନ୍ନତି ପାଇଁ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜଳା ଯୋଜନା ଏବଂ ଏବେ ମହିଳା ସଂରକ୍ଷଣ ଆଇନ ମହିଳାମାନଙ୍କ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଆର୍ଏସ୍, କଂଗ୍ରେସ ଏବଂ ଏମ୍ଆଇଏମ୍ ଦଳକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦଳଗୁଡ଼ିକ ପରିବାରବାଦରେ ବିଶ୍ୱାସ କରୁଥିବାବେଳେ କେବଳ ବିଜେପିର ସାମାଜିକ ଉତ୍ତରଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି। ଅନ୍ଲାଇନ୍ ଖେଳ, ଜୁଆ, କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଲଟେରୀ ଆଦି ଉପରେ ଆଜିଠାରୁ 28% ଜିଏସ୍ଟି ଲାଗୁ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଏସ୍ଟି ପରିଷଦର 51ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେପ୍ଟେମ୍ବର ମାସରେ ମୋଟ 1,62,712 କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ଆଦାୟ ହୋଇଛି। ଏଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟି 29,818 କୋଟି ଟଙ୍କା ଥିବାବେଳେ ରାଜ୍ୟ ଜିଏସ୍ଟି 37,657 କୋଟି ଟଙ୍କା ରହିଛି ଏବଂ ସମନ୍ୱିତ ଜିଏସ୍ଟି 83,623 କୋଟି ଟଙ୍କା ଏବଂ ଉପକର 11,613 କୋଟି ଟଙ୍କା ହୋଇଥିବାର ରେକର୍ଡ କରାଯାଇଛି। ଚୀନ୍ର ହାଙ୍ଗଝୋଠାରେ ଚାଲିଥିବା 2023 ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ଭାରତୀୟ ପ୍ରତିଯୋଗୀମାନେ 13ଟି ସ୍ୱର୍ଣ୍ଣ, 16ଟି ରୌପ୍ୟ ଓ 16ଟି ବ୍ରୋଞ୍ଜ ପଦକ ସମେତ ଏପର୍ଯ୍ୟନ୍ତ 45ଟି ପଦକ ହାସଲ କରିଛନ୍ତି। ଭାରତର ସ୍ଥାନ ପଦକ ତାଲିକାରେ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି। ଆଜି ଭାରତୀୟ ପ୍ରତିଯୋଗୀ ଅବିନାଶ ସାବଲ 3,000 ମିଟର ଷ୍ଟିପଲ୍ ଚେଜ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଏହି ପଦକ ଆଥ୍ଲେଟିକ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହୋଇଛି। ସେହିପରି ଭାରତ ପକ୍ଷରୁ ତେଜିନ୍ଦର ପାଲ ସିଂହ ତୁର ସଟ୍ପୁଟ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଏହା ଭାରତର ତ୍ରୟୋଦଶ ସ୍ୱର୍ଣ୍ଣ ପଦକ ହୋଇଛି। ଭାରତୀୟ ବନ୍ଧୁକ ଚାଳନାକାରୀ ପୁରୁଷ ବିଭାଗ ବ୍ୟକ୍ତିଗତ ଟ୍ରାପ୍ ଫାଇନାଲରେ ଚେନ୍ନାଇର କିନାନ ଡାରିୟସ୍ ଚେନ୍ନାଇଙ୍କୁ ମିଳିଛି। ଏହି ଚିତ୍ତାକର୍ଷକ ପ୍ରତିଯୋଗିତାରେ ଚେନ୍ନାଇ ଟିମ୍ 32 ପଏଣ୍ଟ ହାସଲ କରି ଦେଶ ପାଇଁ ବ୍ରୋଞ୍ଜ ପଦକ ଆଣିଛି। ଦେଶବ୍ୟାପୀ ଆଜି ଅନୁଷ୍ଠିତ ହୋଇଥିବା ସ୍ୱଚ୍ଛତା ମହାଅଭିଯାନକୁ ସଫଳ କଲେ ସମାଜର ବିଭିନ୍ନ ବର୍ଗର ଜନସାଧାରଣ। ଆଜିର ମହାଅଭିଯାନରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଉଭୟ ସ୍ୱଚ୍ଛତା ଏବଂ ସୁସ୍ଥ ଭାରତର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଆଜି ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଅନ୍ଲାଇନ୍ ଖେଳ, ଜୁଆ, କ୍ୟାସିନୋ, ଘୋଡ଼ା ଦୌଡ଼ ଏବଂ ଲଟେରୀ ଆଦି ଉପରେ ଆଜିଠାରୁ 28% ଜିଏସ୍ଟି ଲାଗୁ ହୋଇଛି। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା 45କୁ ବୃଦ୍ଧି ପାଇଛି। ସମ୍ବାଦ ଶେଷ ହେଲା।